ଗଣନା ପୁସ୍ତକ ୨୧ ପର୍ବ ଅନନ୍ତର ଇସ୍ରାଏଲ ଅଥାମ୍ୟର ପଥ ଦେଇ ଆସୁଛନ୍ତି। ଏହି କଥା ଶୁଣି ଦକ୍ଷିଣ ପ୍ରଦେଶ ନିବାସୀ କିଣାଣ ବଂଶୀୟ ଅରାଦର ରାଜା ଇସ୍ରାଏଲର ପ୍ରତିକୂଳରେ ଯୁଦ୍ଧ କଲେ ଓ ସେମାନଙ୍କର କେତେକ ଲୋକଙ୍କୁ ଧରି ବନ୍ଦୀ କଲେ। ତୟରେ ଇସ୍ରାଏଲ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମାନତ କରି କହିଲେ, ଯେବେ ତୁମ୍ଭେ ଏହି ଲୋକମାନଙ୍କୁ ଆମ୍ଭ ହସ୍ତରେ ସମର୍ପଣ କରିବ, ତେବେ ଆମ୍ଭେ ସେମାନଙ୍କ ନଗର ସବୁ ବର୍ଜନୀୟ ରୂପେ ବିନାଶ କରିବା। ଏଥିରେ ସଦାପ୍ରଭୁ ଇସ୍ରାଏଲର ରବରେ କର୍ଣ୍ଣପାତ କରି ସେ କିଣାଣିଅମାନଙ୍କୁ ସମର୍ପଣ କଲେ। ତହିଁରେ ସେମାନେ ସେମାନଙ୍କୁ ଓ ସେମାନଙ୍କ ସମସ୍ତ ନଗର ବର୍ଜନୀୟ ରୂପେ ବିନାଶ କଲେ। ପୁଣି ସେହି ସ୍ଥାନର ନାମ ହର୍ମା ବର୍ଜିତ ହେଲା। ଅନନ୍ତର ସେମାନେ ଇଦମ୍ ଦେଶ ପ୍ରଦକ୍ଷିଣ କରିବା ନିମନ୍ତେ ହୋର ପର୍ବତରୁ ସୁଫସାଗର ପଥ ଦେଇ ଯାତ୍ରା କଲେ। ପୁଣି ପଥ ସକାଶୁ ଲୋକମାନଙ୍କର ପ୍ରାଣ ଅତି ସାହସହୀନ ହେଲା। ତହିଁରେ ଲୋକମାନେ ପରମେଶ୍ୱରଙ୍କ ବିରୁଦ୍ଧରେ ଓ ମୂଷାଙ୍କ ବିରୁଦ୍ଧରେ କହିଲେ, କିହେତୁ ତୁମ୍ଭେମାନେ ଆମ୍ଭମାନଙ୍କୁ ପ୍ରାନ୍ତରରେ ମାରିବାକୁ ମିଶର ଦେଶରୁ ବାହାର କରି ଆଣିଲ? ଦେଖ, ଏଠାରେ ରୋଟି ନାହିଁ ଓ ଜଳ ନାହିଁ, ପୁଣି ଆମ୍ଭମାନଙ୍କ ପ୍ରାଣ ଏହି ଲଘୁ ଅନ୍ନକୁ ଘୃଣା କରେ। ସେତେବେଳେ ସଦାପ୍ରଭୁ ଲୋକମାନଙ୍କ ମଧ୍ୟକୁ ଦାହକ ସର୍ପ ପ୍ରେରଣ କରନ୍ତେ, ସେମାନେ ଲୋକମାନଙ୍କୁ ଦର୍ଶନ କଲେ। ତହିଁରେ ଇସ୍ରାଏଲର ଅନେକ ଲୋକ ମଲେ। ଏ ନିମନ୍ତେ ଲୋକମାନେ ମୂଷାଙ୍କ ନିକଟକୁ ଆସି କହିଲେ, ଆମ୍ଭେମାନେ ପାପ କଲୁ, କାରଣ ଆମ୍ଭେମାନେ ସଦାପ୍ରଭୁଙ୍କ ବିରୁଦ୍ଧରେ ତୁମ୍ଭ ବିରୁଦ୍ଧରେ କଥା କହିଅଛୁ। ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କର, ଯେପରି ସେ ଆମ୍ଭମାନଙ୍କ ନିକଟରୁ ଏହି ସର୍ପମାନଙ୍କୁ ଦୂର କରିବେ। ତେଣୁ ମୂଷା ଲୋକମାନଙ୍କ ନିମନ୍ତେ ପ୍ରାର୍ଥନା କଲେ। ତେବେ ସଦାପ୍ରଭୁ ମୂଷାଙ୍କୁ କହିଲେ, ତୁମ୍ଭେ ଗୋଟିଏ ଦାହକ ସର୍ପ ନିର୍ମାଣ କରି ପତକା ଦଣ୍ଡ ଉପରେ ରଖ। ତହିଁରେ ସର୍ପଦ୍ରଷ୍ଟ ପ୍ରତ୍ୟେକ ଲୋକ ତାହା ପ୍ରତି ଅନାଇଲେ ବଞ୍ଚିବ। ତେଣୁ ମୂଷା ପିତ୍ତଳର ଏକ ସର୍ପ ନିର୍ମାଣ କରି ପତକା ଦଣ୍ଡ ଉପରେ ରଖିଲେ। ତହିଁରେ ସର୍ପ କୌଣସି ମନୁଷ୍ୟକୁ ଦଂଶନ କଲେ, ସେ ସେହି ପିତ୍ତଳ ସର୍ପ ପ୍ରତି ଦୃଷ୍ଟି କରନ୍ତେ, ସେ ବଞ୍ଚିଲା। ଅନନ୍ତର ଇସ୍ରାଏଲ ସନ୍ତାନଗଣ ଯାତ୍ରା କରି ଓବୋତ୍ ଛାଉଣୀ ସ୍ଥାପନ କଲେ। କହିଁ ଉତାରେ ଓବୋତ୍ରୁ ଯାତ୍ରା କରି ସୂର୍ଯ୍ୟୋଦୟ ଦିଗରେ ମୟାବର ସମ୍ମୁଖସ୍ଥିତ ପ୍ରାନ୍ତରରେ ୟୋବାରିମ୍ରେ ଛାଉଣୀ ସ୍ଥାପନ କଲେ। ସେମାନେ ସେଠାରୁ ଯାତ୍ରା କରି ସେରତ୍ ଉପତ୍ୟକାରେ ଛାଉଣୀ ସ୍ଥାପନ କଲେ। ସେଠାରୁ ସେମାନେ ଯାତ୍ରା କରି ଇମରୀୟମାନଙ୍କର ସୀମାରୁ ନିର୍ଗତ ଅର୍ନନ୍ର ଅନ୍ୟ ପାରସ୍ଥିତ ପ୍ରାନ୍ତରରେ ଛାଉଣୀ ସ୍ଥାପନ କଲେ, କାରଣ ମୟାବର ଓ ଇମରୀୟମାନଙ୍କ ମଧ୍ୟବର୍ତ୍ତୀ ଅର୍ନନ୍ ମୟାବର ସୀମା ଥିଲା। ଏ ନିମନ୍ତେ ସଦାପ୍ରଭୁଙ୍କ ଯୁଦ୍ଧ ପୁସ୍ତକରେ କଥିତ ଅଛି, ଯଥା ଘୂର୍ଣ୍ଣିବାୟୁରେ ହାବେବ୍କୁ ଓ ଅର୍ନନ୍ର ସକଳ ଉପତ୍ୟକା, ପୁଣି ଆରର ବାସସ୍ଥାନଗାମୀ ଓ ମୟାବର ସୀମାର ପାର୍ଶ୍ୱସ୍ଥିତ ଗଢ଼ନ୍ତି ଉପତ୍ୟକା ସକଳକୁ ସେ ଜୟ କଲେ। ସେଠାରୁ ସେମାନେ ଯାତ୍ରା କରି ବେର କୂପ ନାମକ ସ୍ଥାନକୁ ଆସିଲେ। ସେହି କୂପ ବିଷୟରେ ସଦାପ୍ରଭୁ ମୂଷାଙ୍କୁ କହିଲେ, ତୁମ୍ଭେ ଏହି ସ୍ଥାନରେ ଲୋକମାନଙ୍କୁ ଏକତ୍ର କର, ଆମ୍ଭେ ସେମାନଙ୍କୁ ଜଳ ଦେବା। ସେତେବେଳେ ଇସ୍ରାଏଲ ଏହି ଗୀତ ଗାନ କଲେ, ହେ କୂପ ଉଚ୍ଛଳି ଉଠ, ତୁମେମାନେ ତହିଁ ଉଦ୍ଦେଶ୍ୟରେ ଗାନ କର। ଅଧିପତିମାନେ ସେହି କୂପ ଖୋଳିଛନ୍ତି, ଲୋକମାନଙ୍କ କୁଳୀନମାନେ ରାଜଦଣ୍ଡ ଓ ଆପଣା ଯଷ୍ଠିଘେନୀ ତାହାକୁ ଖୋଳିଛନ୍ତି। ଏଉତାରେ ସେମାନେ ପ୍ରାନ୍ତରରୁ ମତାନକୁ ଓ ମତାନଠାରୁ ନହଲିୟକୁ ଓ ନହଲିୟଠାରୁ ବାମତକୁ ଓ ବାମତଠାରୁ ମୟାବ କ୍ଷେତ୍ରସ୍ଥିତ ଉପତ୍ୟକା ଦେଇ ପିସିଗା ପର୍ବତର ଶୃଙ୍ଗକୁ ଯାତ୍ରା କଲେ। ତା ମରୁଭୂମି ଆଡ଼କୁ ଥିଲା। ଅନନ୍ତର ଇସ୍ରାଏଲ ଇମରୀୟମାନଙ୍କ ରାଜା ସିହନ ନିକଟକୁ ଏହା କହି ଦୂତ ପଠାଇଲେ, ତୁମ୍ଭ ଦେଶ ଦେଇ ଆମକୁ ଯିବାକୁ ଦିଅ, ଆମେମାନେ ଶସ୍ୟକ୍ଷେତ୍ର କି ଦ୍ରାକ୍ଷକ୍ଷେତ୍ର ଆଡ଼େ ଫେରିବୁ ନାହିଁ, ଆମେମାନେ କୂପରୁ ଜଳପାନ କରିବୁ ନାହିଁ, ଆମେମାନେ ସୀମା ପାର ହେବା ପର୍ଯ୍ୟନ୍ତ ରାଜପଥ ଦେଇ ଗମନ କରିବୁ। ଏଥିରେ ସିଓନ ଆପଣା ସୀମା ଦେଇ ଇସ୍ରାଏଲକୁ ଯିବା ପାଇଁ ଦେଲେ ନାହିଁ, ମାତ୍ର ସିଓନ ଆପଣାର ସମସ୍ତ ଲୋକଙ୍କୁ ଏକତ୍ର କରି ଇସ୍ରାଏଲର ପ୍ରତିକୂଳରେ ପ୍ରାନ୍ତରକୁ ବାହାର ହେଲେ, ପୁଣି ଜହସରେ ଉପସ୍ଥିତ ହୋଇ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କଲେ। ତହିଁରେ ଇସ୍ରାଏଲ ଖଡ଼ଗଦାରରେ ତାଙ୍କୁ ଆଘାତ କରି ଅର୍ନନ୍ଠାରୁ ଜର୍ଦ୍ଦୋକ୍ ପର୍ଯ୍ୟନ୍ତ ଅର୍ଥାତ୍ ଅମ୍ମନ ସନ୍ତାନଗଣ ସୀମା ପର୍ଯ୍ୟନ୍ତ ତାହାର ଦେଶ ଅଧିକାର କଲେ, କାରଣ ଅମ୍ମନ ସନ୍ତାନଗଣର ସୀମା ଦୃଢ଼ ଥିଲା। ଏହି ରୂପେ ଇସ୍ରାଏଲ ସେହି ସମସ୍ତ ନଗର ହସ୍ତଗତ କଲେ ଓ ଇସ୍ରାଏଲ ଇମରୀୟମାନଙ୍କର ସମସ୍ତ ନଗରରେ ଅର୍ଥାତ୍ ହିସବନରେ ଓ ତହିଁର ସମସ୍ତ ନଗରରେ ବାସ କଲେ, କାରଣ ହିସବନ ଇମରୀୟମାନଙ୍କ ରାଜା ସିଓନଙ୍କ ନଗର ଥିଲା। ସେ ମୟାବର ପୂର୍ବ ରାଜାର ପ୍ରତିକୂଳରେ ଯୁଦ୍ଧ କରି ତାହା ହସ୍ତରୁ ଅର୍ନନ୍ ପର୍ଯ୍ୟନ୍ତ ତାର ସମସ୍ତ ଦେଶ ନେଇଥିଲେ। ଏନିମତେ କବିମାନେ କହନ୍ତି, ତୁମେମାନେ ଇସୋବନକୁ ଆସ, ସିଓନର ନଗର ନିର୍ମିତ ଦୃଢ଼ୀକୃତ ହେଉ, କାରଣ ଇସୋବନଠାରୁ ଅଗ୍ନି, ସିହୋନ ନଗରଠାରୁ ଅଗ୍ନିଶିଖା ନିର୍ଗତ ହୋଇଅଛି, ତା ମୟାବର ଆର ନଗରକୁ। ଅର୍ନନସ୍ଥ ଉଚ୍ଚସ୍ଥଳୀର ଦେବଗଣକୁ ଗ୍ରାସ କରିଅଛି। ହେ ମୟାବ, ତୁମ୍ଭର ସନ୍ତାପ ହେଲା। ହେ କମେଶ୍ୱର ଲୋକଗଣ, ତୁମେମାନେ ଉଚ୍ଛିନ୍ନ ହେଲ। ସେ ତାହାର ପୁତ୍ରଗଣକୁ ପଳାତକ ରୂପେ ଓ ତୋର କନ୍ୟାଗଣକୁ ବନ୍ଦୀ ରୂପେ ଇମୋରୀୟ ରାଜା ସିଓନ ହସ୍ତରେ ସମର୍ପଣ କରିଅଛି। ଆମେମାନେ ସେମାନଙ୍କୁ ବାଣ ମାରିଅଛୁ। ଇସୋବନ ଦିବନ ପର୍ଯ୍ୟନ୍ତ ବିନଷ୍ଟ ହେଲା। ଆମେମାନେ ନୋଫହ ପର୍ଯ୍ୟନ୍ତ ଧ୍ୱଂସ କଲୁ, ତାହା ମେଦବା ପର୍ଯ୍ୟନ୍ତ ବ୍ୟାପୀ। ଏହିରୂପେ ଇସ୍ରାଏଲ ଇମୋରୀୟମାନଙ୍କ ଦେଶରେ ବାସ କଲେ। ଅନନ୍ତର ମୂଷା ଜାସେର ଅନୁସନ୍ଧାନ କରିବା ପାଇଁ ଲୋକ ପଠାନ୍ତେ, ସେମାନେ ତହିଁର ସକଳ ନଗର ହସ୍ତଗତ କଲେ ଓ ସେଠାସ୍ଥିତ ଇମୋରୀୟମାନଙ୍କୁ ତଡ଼ିଦେଲେ। ତହୁଁ ସେମାନେ ଫେରି ବାସନର ପଥ ଦେଇ ଉଠିଗଲେ। ତେବେ ବାସନର ରାଜା ଓଗୋ ଓ ତାହାର ସମସ୍ତ ଲୋକ ସେମାନଙ୍କ ପ୍ରତିକୂଳରେ ବାହାର ହୋଇ ଇଦ୍ରିଆରେ ଯୁଦ୍ଧ କଲେ। ସେତେବେଳେ ସଦାପ୍ରଭୁ ମୂଷାଙ୍କୁ କହିଲେ, ତାହାକୁ ଭୟ କର ନାହିଁ, କାରଣ ଆମ୍ଭେ ତାହାକୁ ଓ ତାହାର ସମସ୍ତ ଲୋକଙ୍କୁ ଓ ତାହାର ଦେଶକୁ ତୁମ୍ଭ ହସ୍ତରେ ସମର୍ପଣ କଲୁ। ତୁମେ ଇସୋବନ ନିବାସୀ ଇମୋରୀୟ ରାଜା ସିଓନ ପ୍ରତି ଯେ ରୂପେ କଲ, ତାହା ପ୍ରତି ସେ ରୂପେ କରିବ। ଏଣୁ ତାହାର କେହି ଅବଶିଷ୍ଟ ନ ରହିବା ପର୍ଯ୍ୟନ୍ତ ସେମାନେ ତାହାକୁ ଓ ତାହାର ପୁତ୍ରଗଣକୁ ଓ ତାହାର ସମସ୍ତ ଲୋକଙ୍କୁ ଆଘାତ କଲେ, ପୁଣି ସେମାନେ ତାହାର ଦେଶ ଅଧିକାର କଲେ।